ଓମ୍ ଶାନ୍ତି 17/12/2025 ସାକାର ମହାବାକ୍ୟ। ବାବା କହିଲେ, ମିଠେ ବଚେ, ତୁମକୁ ମନ ବଚନ କର୍ମରେ ବହୁତ ବହୁତ ଖୁସିରେ ରହିବାକୁ ହେବ, ସମସ୍ତଙ୍କୁ ଖୁସି କରିବାକୁ ହେବ, କାହାକୁ ବି ଦୁଃଖ ଦେବାର ନାହିଁ। ପ୍ରଶ୍ନ, ଡବଲ ଅହିଂସକ ହେଉଥିବା ସନ୍ତାନମାନଙ୍କୁ କେଉଁ କଥାର ଧ୍ୟାନ ରଖିବାକୁ ପଡ଼ିବ? ଉତ୍ତର, 1 ଧ୍ୟାନ ରଖିବା ଉଚିତ ଯେ ଏପରି କୌଣସି ବାଣୀ ମୁଖରୁ ନ ବାହାରୁ ଯାହାଦ୍ୱାରା କାହାକୁ ଦୁଃଖ ଅନୁଭବ ହେବ, କାହିଁକି ନା ବାଣୀ ଦ୍ୱାରା ଦୁଃଖ ଦେବା ମଧ୍ୟ ହିଂସା ଅଟେ। 2 ଆମେ ଦେବତା ହେବାକୁ ଯାଉଛୁ, ସେଥିପାଇଁ ଆମର ଚାଲିଚଳନ ବହୁତ ରାଜକୀୟ ଅର୍ଥାତ୍ ଦିବ୍ୟ ହେବା ଉଚିତ। ଖାଦ୍ୟପାନୀୟ ମଧ୍ୟ ନା ବହୁତ ଉଚ୍ଚ ନା ନୀଚ ଅର୍ଥାତ୍ ନିକୃଷ୍ଟ ହେବା ଉଚିତ। ଗୀତ, ନିର୍ବଳ ସେ ଲଢାଇ ବଲୱାନ କି। ଓମ୍ ଶାନ୍ତି। ମିଠେ ମିଠେ ଶିଖିଲଧ୍ୟ ସନ୍ତାନମାନଙ୍କୁ ବାବା ପ୍ରତ୍ୟେକ ଦିନ ପ୍ରଥମେ ବୁଝାଉଛନ୍ତି ଯେ ନିଜକୁ ଆତ୍ମା ନିଶ୍ଚୟ କରି ବସ ଏବଂ ବାବାଙ୍କୁ ମନେ ପକାଅ। କୁହାଯାଏ ନା, ଆଟେନସନ୍ ପ୍ଲିଜ୍। ତେବେ ବାବା କହୁଛନ୍ତି, ପ୍ରଥମେ ତ ଭଗବାନଙ୍କ ପ୍ରତି ଧ୍ୟାନ ଦିଅ। ବାବା କେତେ ମିଠା, ତାଙ୍କୁ ସ୍ନେହର ସାଗର, ଜ୍ଞାନର ସାଗର କୁହାଯାଉଛି। ତେଣୁ ତୁମମାନଙ୍କୁ ମଧ୍ୟ ସ୍ନେହୀ ହେବାକୁ ପଡ଼ିବ। ମନ ବଚନ କର୍ମ ପ୍ରତ୍ୟେକ କଥାରେ ତୁମର ଖୁସି ରହିବା ଦରକାର, କାହାକୁ ବି ଦୁଃଖ ଦେବା ଉଚିତ ନୁହେଁ। ବାବା ମଧ୍ୟ କାହାକୁ ଦୁଃଖୀ କରୁନାହାନ୍ତି। ବାବା ଆସିଛନ୍ତି ହିଁ ସମସ୍ତଙ୍କୁ ସୁଖୀ କରିବା ପାଇଁ। ତୁମେମାନେ ମଧ୍ୟ କାହାକୁ କୌଣସି ପ୍ରକାରର ଦୁଃଖ ଦେବା ଉଚିତ ନୁହେଁ। ଏପରି କୌଣସି ବି କର୍ମ କରିବା ଅଥବା ମନରେ ମଧ୍ୟ ଆସିବା ଉଚିତ ନୁହେଁ। କିନ୍ତୁ ତୁମର ଏହି ଅବସ୍ଥା ଶେଷ ସମୟରେ ହେବ। ଏବେ ତ କିଛି ନା କିଛି କର୍ମେନ୍ଦ୍ରିୟ ଦ୍ୱାରା ଭୁଲ ହୋଇଯାଉଛି। ନିଜକୁ ଆତ୍ମା ଭାବି ଅନ୍ୟକୁ ମଧ୍ୟ ଆତ୍ମା ଭାଇ ରୂପରେ ଦେଖିଲେ କାହାକୁ ଦୁଃଖ ଦେଇପାରିବ ନାହିଁ। ଶରୀରକୁ ନ ଦେଖିଲେ ଦୁଃଖ କିପରି ଦେବ? ଏଥିରେ ଗୁପ୍ତ ମେହନତ ରହିଛି, ଏସବୁ ବୁଦ୍ଧିର କାମ। ଏବେ ତୁମମାନଙ୍କର ପାରସ ବୁଦ୍ଧି ହେଉଛି। ତୁମର ବୁଦ୍ଧି ପାରସ ଥିବା ସମୟରେ ବହୁତ ସୁଖ ଦେଖିଛ। ତୁମେମାନେ ହିଁ ସୁଖ ଧାମର ମାଲିକ ଥିଲ ନା? ଏହା ହେଉଛି ଦୁଃଖ ଧାମ। ଏହା ତ ବହୁତ ସାଧାରଣ କଥା। ଶାନ୍ତିଧାମ ହେଉଛି ଆମର ସ୍ୱିଟ୍ ହୋମ୍। ସେଠାରୁ ତୁମେମାନେ ଅଭିନୟ କରିବାକୁ ଆସିଛ। ତେବେ ଦୁଃଖର ପାଠ ବହୁତ ସମୟରୁ କରିଆସିଛ। ଏବେ ସୁଖ ଧାମକୁ ଯିବାକୁ ହେବ। ସେଥିପାଇଁ ପରସ୍ପରକୁ ଭାଇ ଭାଇର ଦୃଷ୍ଟିରେ ଦେଖିବାକୁ ହେବ। ଆତ୍ମା ଆତ୍ମାକୁ ଦୁଃଖ ଦେଇପାରିବ ନାହିଁ। ଅଭ୍ୟାସ କରିବାକୁ ହେବ ଯେ ମୁଁ ଆତ୍ମା ଆତ୍ମା ସହିତ କଥାବାର୍ତ୍ତା ହେଉଛି। ଆତ୍ମା ଭ୍ରୁକୁଟି ରୂପୀ ସିଂହାସନରେ ବିରାଜମାନ କରିଛି। ଇଏ ମଧ୍ୟ ଶ୍ରୀ ବାବାଙ୍କ ରଥ ଅଟନ୍ତି ନା? କନ୍ୟାମାନେ କହୁଛନ୍ତି, ଆମେ ଶ୍ରୀ ବାବାଙ୍କର ରଥକୁ ଶୃଙ୍ଗାର କରୁଛୁ, ଶ୍ରୀ ବାବାଙ୍କ ରଥକୁ ଖୁଆଉଛୁ। ତେଣୁ ସ୍ମୃତିରେ ଶ୍ରୀ ବାବା ହିଁ ରହୁଛନ୍ତି, ସେ ହିଁ ହେଉଛନ୍ତି କଲ୍ୟାଣକାରୀ ବାବା। କହୁଛନ୍ତି, ମୁଁ 5 ମଧ୍ୟ କଲ୍ୟାଣ କରୁଛି, ସେଠାରେ କୌଣସି ଜିନିଷ କେବେ କଷ୍ଟ ଦେବ ନାହିଁ। ଏଠାରେ ତ କେବେ ତୋଫାନ, କେବେ ଥଣ୍ଡା, କେବେ କ'ଣ ହେଉଛି, ସେଠାରେ ତ ସର୍ବଦା ବସନ୍ତ ଋତୁ ରହିବ, ଦୁଃଖର ନାମ ମଧ୍ୟ ରହିବ ନାହିଁ, ତାହା ହେଉଛି ହିଁ ସ୍ୱର୍ଗ। ବାବା ତୁମକୁ ସ୍ୱର୍ଗର ମାଲିକ କରିବା ପାଇଁ ଆସିଛନ୍ତି। ସେ ସର୍ବୋଚ୍ଚ ଭଗବାନ ଅଟନ୍ତି, ସର୍ବୋଚ୍ଚ ବାବା ପୁଣି ସୁପ୍ରିମ୍ ଶିକ୍ଷକ ମଧ୍ୟ ଅଟନ୍ତି। ତେଣୁ ସେ ନିଶ୍ଚିନ୍ତ ଭାବରେ ଶ୍ରେଷ୍ଠରୁ ଶ୍ରେଷ୍ଠ କରିବେ ନା? ତୁମେମାନେ ଏହିପରି ଲକ୍ଷ୍ମୀ ନାରାୟଣ ଥିଲ ନା? ଏସବୁ କଥାକୁ ଭୁଲି ଯାଇଛ। ଏକଥା ବାବା ହିଁ ବସି ବୁଝାଉଛନ୍ତି। ଯଦି ଋଷି ମୁନିମାନଙ୍କୁ ପଚରା ଯାଉଥିଲା, ଆପଣ ରଚୟିତା ଏବଂ ରଚନାକୁ ଜାଣିଛନ୍ତି, ତେବେ ନାହିଁ ନାହିଁ ବୋଲି କହିଦେଉଥିଲେ, କାରଣ ତାଙ୍କ ପାଖରେ ଜ୍ଞାନ ହିଁ ନଥିଲା। ତେଣୁ ଏହି ଜ୍ଞାନ ପୁଣି ପରମ୍ପରା ଅନୁସାରେ କିପରି ଚାଲିପାରିବ? ବାବା କହୁଛନ୍ତି, ଏହି ଜ୍ଞାନ ମୁଁ ଏବେ ହିଁ ଦେଉଛି। ତୁମର ସଦ୍ଗତି ହୋଇଗଲା ପରେ ପୁଣି ଏହି ଜ୍ଞାନର ଆବଶ୍ୟକତା ନାହିଁ, ସେଠାରେ ଦୁର୍ଗତି ହେବ ହିଁ ନାହିଁ। ସତ୍ୟଯୁଗକୁ ସଦ୍ଗତିର ଯୁଗ ବୋଲି କୁହାଯାଉଛି, ଏଠାରେ ତ ଦୁର୍ଗତି ରହିଛି। କିନ୍ତୁ ଏକଥା ମଧ୍ୟ କାହାକୁ ଜଣା ନାହିଁ ଯେ ଆମେ ଦୁର୍ଗତିରେ ଅଛୁ। ବାବାଙ୍କ ନିମନ୍ତେ ଗାୟନ ରହିଛି ଯେ ସେ ମୁକ୍ତିଦାତା, ପଥ ପ୍ରଦର୍ଶକ ଏବଂ ନାଉରିଆ ଅଟନ୍ତି। ବିଶାଳ ସାଗରରୁ ସମସ୍ତଙ୍କର ନୌକାକୁ ପାର କରୁଛନ୍ତି। ସ୍ୱର୍ଗକୁ କ୍ଷୀରସାଗର ବୋଲି କୁହାଯାଉଛି। ବିଷ୍ଣୁଙ୍କୁ କ୍ଷୀରସାଗରରେ ଶୟନ କରିଥିବାର ଦେଖାଇଥାନ୍ତି। ଏସବୁ ହେଉଛି ଭକ୍ତି ମାର୍ଗର ଗାୟନ। ବଡ଼ ବଡ଼ ପୋଖରୀ ରହିଛି ଯେଉଁଥିରେ ବିଷ୍ଣୁଙ୍କର ବଡ଼ ଚିତ୍ର ଅର୍ଥାତ୍ ମୂର୍ତ୍ତି ଦେଖାଉଛନ୍ତି। ବାବା ବୁଝାଉଛନ୍ତି, ତୁମେ ହିଁ ସାରା ବିଶ୍ୱ ଉପରେ ରାଜ୍ୟ କରିଛ, ଅନେକ ଥର ହାରିଛ, ପୁଣି ବିଜୟ ପ୍ରାପ୍ତ କରିଛ। ବାବା କହୁଛନ୍ତି, କାମ ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କରିଲେ ତୁମେମାନେ ଜଗତଜିତ ହୋଇଯିବ, ତେଣୁ ଖୁସିରେ ରହିବା ଦରକାର ନା। ଯଦିଓ ଗୃହସ୍ଥ ବ୍ୟବହାରରେ ଅଥବା ପ୍ରଭୁତି ମାର୍ଗରେ ରହୁଛ, କିନ୍ତୁ କମଳ ପୁଷ୍ପ ସମାନ ପବିତ୍ର ରୁହ। ଏବେ ତୁମେମାନେ କଣ୍ଟାରୁ ଫୁଲ ହେଉଛ, ଏବେ ବୁଝିପାରୁଛ ଯେ ଏହା ହେଉଛି କଣ୍ଟାର ଜଙ୍ଗଲ। ସମସ୍ତେ କିପରି ପରସ୍ପରକୁ ଦୁଃଖ ଦେଉଛନ୍ତି, ଜଣେ ଅନ୍ୟ ଜଣକୁ ମାରିଦେଉଛନ୍ତି। ବାବା ମିଠା ମିଠା ସନ୍ତାନମାନଙ୍କୁ କହୁଛନ୍ତି, ତୁମ ସମସ୍ତଙ୍କର ଏବେ ବାନପ୍ରସ୍ଥ ଅବସ୍ଥା ଅଟେ, ଛୋଟ ବଡ଼ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା। ତୁମେ ବାଣୀରୁ ଉର୍ଦ୍ଧ୍ୱକୁ ଯିବା ପାଇଁ ପାଠ ପଢୁଛ ନା, ତୁମମାନଙ୍କୁ ଏବେ ସଦ୍ଗୁରୁ ମିଳିଛନ୍ତି, ସେ ତ ତୁମକୁ ବାନପ୍ରସ୍ଥ ଅବସ୍ଥାରେ ନିର୍ବାଣ ଧାମକୁ ନେଇଯିବେ। ଏହା ହେଉଛି ବିଶ୍ୱବିଦ୍ୟାଳୟ, ଭଗବାନ ଉଆଜ ଅଟେ ନା। ମୁଁ ତୁମକୁ ରାଜଯୋଗ ଶିଖାଇ ରାଜାମାନଙ୍କର ରାଜା କରୁଛି। ଯିଏ ପୂଜ୍ୟ ରାଜା ଥିଲେ ସେ ପୁଣି ପୂଜାରୀ ରାଜା ହେଉଛନ୍ତି। ତେଣୁ ବାବା କହୁଛନ୍ତି, ପିଲାମାନେ ଭଲ ଭାବରେ ପୁରୁଷାର୍ଥ କର, ଦୈବୀ ଗୁଣକୁ ଧାରଣ କର, ଭଲ ଖାଅ ପିଅ, ଶ୍ରୀନାଥଙ୍କର ମନ୍ଦିରକୁ ଯାଅ, ସେଠାରେ ଦେଖିବ ବେଶୀ ଘିଅରେ ପ୍ରସ୍ତୁତ ଖାଦ୍ୟ ଢେର ମିଳୁଛି, ଘିଅର କୂଅ ହିଁ ତିଆରି ହୋଇଛି। ସେସବୁକୁ କିଏ ଖାଉଛନ୍ତି? ପୂଜାରୀମାନେ। ଶ୍ରୀନାଥ ଏବଂ ଜଗନ୍ନାଥ ଉଭୟଙ୍କୁ କଳା କରିଦେଇଛନ୍ତି। ଜଗନ୍ନାଥ ମନ୍ଦିରରେ ଦେବତାମାନଙ୍କର କେତେ ଖରାପ ଚିତ୍ର ରହିଛି, ସେଠାରେ ହାଣ୍ଡିରେ ଅନ୍ନ ତିଆରି କରିଥାନ୍ତି, କୁହାଯାଏ ତାହା ପ୍ରସ୍ତୁତ ହୋଇଯିବା ପରେ ଚାରି ଭାଗ ହୋଇଯାଏ, କେବଳ ଅନ୍ନ ହିଁ ଭୋଗ ଲାଗିଥାଏ, କାହିଁକିନା ଏବେ ସିଏ ସାଧାରଣ ଅଟନ୍ତି ନା, ଏପଟେ ଗରିବ ଏବଂ ସେପଟେ ସାହୁକାର ଅଛନ୍ତି। ଏବେ ତ ଦେଖ କେତେ ଗରିବ ହୋଇଯାଇଛନ୍ତି, ଖାଦ୍ୟପାନୀୟ କିଛି ମିଳୁନାହିଁ, ସତ୍ୟଯୁଗରେ ତ ସବୁ କିଛି ଅଛି। ତେଣୁ ବାବା ଆତ୍ମାମାନଙ୍କୁ ବସି ବୁଝାଉଛନ୍ତି। ସେ ବାବା ବହୁତ ମିଠା ଅଟନ୍ତି, ସେ ତ ହେଉଛନ୍ତି ନିରାକାର ସ୍ନେହ। ଆତ୍ମାକୁ କରାଯାଇଥାଏ ନା, ଆତ୍ମାକୁ ହିଁ ଡକାଯାଇଥାଏ, ଶରୀର ତ ଜଳିଯାଉଛି, ତେବେ ସେମାନଙ୍କ ଆତ୍ମାକୁ ହିଁ ଡାକୁଛନ୍ତି, ଜ୍ୟୋତି ଜଳାଉଛନ୍ତି। ଏଥିରୁ ସିଦ୍ଧ ହେଉଛି ଯେ ଆତ୍ମା ଅନ୍ଧକାରରେ ଅଛି, ଆତ୍ମା ତ ହେଉଛି ଶରୀର ରହିତ ଅର୍ଥାତ୍ ଅଶରୀରୀ, ତେଣୁ ଅନ୍ଧକାରର କଥା କେଉଁଠୁ ଉଠୁଛି? ସତ୍ୟଯୁଗରେ ଏସବୁ ନଥାଏ, ଏସବୁ ହେଉଛି ଭକ୍ତି ମାର୍ଗ। ବାବା କେତେ ଭଲ ଭାବରେ ବୁଝାଉଛନ୍ତି, ଜ୍ଞାନ ବହୁତ ମିଠା ଅଟେ, ଏଥିରେ ଜାଗ୍ରତ ଅବସ୍ଥାରେ ଶୁଣିବାକୁ ହେବ। ବାବାଙ୍କୁ ତ ଦେଖିବ ନା, ତୁମେମାନେ ଜାଣିଛ ଶ୍ରୀ ବାବା ଏହିଠାରେ ବିରାଜମାନ ଅଛନ୍ତି, ତେଣୁ ଆଖି ଖୋଲି କରି ବସିବା ଦରକାର ନା, ବେହଦ୍ର ବାବାଙ୍କୁ ଦେଖିବା ଦରକାର ନା। ଆଗରୁ କନ୍ୟାମାନେ ବାବାଙ୍କୁ ଦେଖିବା ମାତ୍ରକେ ଧ୍ୟାନରେ ଚାଲି ଯାଉଥିଲେ, ବସି ବସି ଧ୍ୟାନରେ ଚାଲି ଯାଉଥିଲେ, ଆଖି ବନ୍ଦ କରି ମଧ୍ୟ ଧ୍ୟାନ ଅବସ୍ଥାରେ ଦୌଡ଼ୁଥାନ୍ତି, ତାହା ମଧ୍ୟ ଚମତ୍କାର ଥିଲା ନା। ବାବା ବୁଝାଉଛନ୍ତି, ପରସ୍ପରକୁ ଦେଖିଲେ ଏହିପରି ଭାବ, ମୁଁ ଆତ୍ମା ଭାଇ ସହିତ କଥାବାର୍ତ୍ତା ହେଉଛି, ଭାଇକୁ ବୁଝାଉଛି, ତୁମେ ବେହଦ ବାବାଙ୍କର ରାୟ ମାନିବ ନାହିଁ, ତୁମେମାନେ ଏହି ଅନ୍ତିମ ଜନ୍ମରେ ପବିତ୍ର ହେଲେ ପବିତ୍ର ଦୁନିଆର ମାଲିକ ହୋଇପାରିବ। ବାବା ଅନେକଙ୍କୁ ବୁଝାଉଛନ୍ତି, କେହି କେହି ତ ତୁରନ୍ତ କହିଦେଉଛନ୍ତି, ବାବା ଆମେ ନିଶ୍ଚୟ ପବିତ୍ର ହେବୁ। ପବିତ୍ର ରହିବା ତ ଭଲ କଥା, କୁମାରୀମାନେ ପବିତ୍ର ଥାନ୍ତି, ତେଣୁ ସମସ୍ତେ ତାଙ୍କ ଆଗରେ ମୁଣ୍ଡ ନୁଆଇଥାନ୍ତି, ବିବାହ କଲା ପରେ ପୂଜାରୀ ହୋଇଯାଆନ୍ତି, ପୁଣି ତାଙ୍କୁ ସମସ୍ତଙ୍କ ଆଗରେ ମୁଣ୍ଡ ନୁଆଇବାକୁ ପଡ଼ିଥାଏ, ତେଣୁ ପବିତ୍ରତା ଭଲ ନା। ପବିତ୍ରତା ଥିଲେ ଶାନ୍ତି ସମୃଦ୍ଧି ମଧ୍ୟ ରହିବ, ସବୁର ଆଧାର ହେଲା ପବିତ୍ରତା। ଡାକୁଛନ୍ତି ମଧ୍ୟ, ହେ ପତିତ ପାବନ ଆସ, ପାବନ ଦୁନିଆରେ ରାବଣ ରହିବ ହିଁ ନାହିଁ, ତାହା ହେଉଛି ରାମ ରାଜ୍ୟ। ସେଠାରେ ସମସ୍ତେ ମିଳିମିଶି ରହିବେ, ତାହା ହେଲା ଧର୍ମର ରାଜ୍ୟ। ସେଠାରେ ପୁଣି ରାବଣ କେଉଁଠୁ ଆସିବ? ରାମାୟଣ ଆଦି କେତେ ସ୍ନେହର ସହିତ ବସି ଶୁଣାଉଛନ୍ତି, ଏସବୁ ହେଉଛି ଭକ୍ତି। ତେବେ କନ୍ୟାମାନେ ସାକ୍ଷାତକାର କରି ନୃତ୍ୟ କରିବାରେ ଲାଗି ପଡୁଛନ୍ତି। ନୌକାର ଗାୟନ ମଧ୍ୟ ରହିଛି ନା, ସତ୍ୟର ନୌକା ହଲିବ କିନ୍ତୁ ବୁଡ଼ିବ ନାହିଁ। ଅନ୍ୟ କୌଣସି ସତ୍ସଙ୍ଗକୁ ଯିବାକୁ ମନା କରୁନାହାନ୍ତି, ଏଠାକୁ ଆସିବା ପାଇଁ କେତେ ଅଟକାଉଛନ୍ତି। ବାବା ତୁମକୁ ଜ୍ଞାନ ଦେଉଛନ୍ତି, ତୁମେ ବିକେ ହେଉଛ, ବ୍ରାହ୍ମଣ ତ ନିଶ୍ଚିନ୍ତ ହେବାକୁ ପଡ଼ିବ। ବାବା ହେଉଛନ୍ତି ହିଁ ସ୍ୱର୍ଗର ସ୍ଥାପନକର୍ତ୍ତା, ତେଣୁ ଆମେ ସ୍ୱର୍ଗର ମାଲିକ ହେବା ଉଚିତ। ଆମେ ଏଠାରେ ନର୍କରେ କାହିଁକି ପଡ଼ିଛୁ? ଏବେ ବୁଝୁଛୁ ଯେ ଆଗରୁ ଆମେ ମଧ୍ୟ ପୂଜାରେ ଥିଲୁ, ଏବେ ପୁଣି ଏକୋଇଶ ଜନ୍ମ ପାଇଁ ପୂଜ୍ୟ ହେବାକୁ ଯାଉଛୁ, 63 ଜନ୍ମ ପୂଜାରୀ ହେଉଛୁ, ଏବେ ପୁଣି ଆମେ ପୂଜ୍ୟ ସ୍ୱର୍ଗର ମାଲିକ ହେବୁ। ଏହା ହେଉଛି ନରରୁ ନାରାୟଣ ହେବାର ଜ୍ଞାନ। ଭଗବାନ ଉଆଜ, ମୁଁ ତୁମମାନଙ୍କୁ ରାଜାମାନଙ୍କର ରାଜା କରୁଛି। ପତିତ ରାଜାମାନେ ପବିତ୍ର ରାଜାମାନଙ୍କୁ ନମସ୍କାର ବନ୍ଦନା ଆଦି କରିଥାନ୍ତି। ପ୍ରତ୍ୟେକ ମହାରାଜଙ୍କ ମହଲରେ ନିଶ୍ଚିନ୍ତ ମନ୍ଦିର ଥାଏ, ତାହା ପୁଣି ରାଧାକୃଷ୍ଣ ଲକ୍ଷ୍ମୀନାରାୟଣ ଅଥବା ରାମସୀତାଙ୍କର ହୋଇଥାଏ। ଆଜିକାଲି ତ ଗଣେଶ ହନୁମାନ ଆଦିଙ୍କର ମଧ୍ୟ ମନ୍ଦିର ତିଆରି କରୁଛନ୍ତି। ଭକ୍ତି ମାର୍ଗରେ କେତେ ଅନ୍ଧଶ୍ରଦ୍ଧା ରହିଛି, ଏବେ ତୁମେମାନେ ଜାଣୁଛ ଯେ ବାସ୍ତବରେ ଆମେ ସ୍ୱର୍ଗରେ ରାଜତ୍ୱ କରି ପୁଣି ବାମ ମାର୍ଗରେ ନିମ୍ନଗାମୀ ହେଲୁ। ଏବେ ବାବା ବୁଝାଉଛନ୍ତି, ତୁମର ଏହା ଅନ୍ତିମ ଜନ୍ମ ଅଟେ। ମଧୁର ସନ୍ତାନମାନେ, ପ୍ରଥମେ ତୁମେ ସ୍ୱର୍ଗରେ ଥିଲ, ପୁଣି ତଳକୁ ଖସି ଖସି ଏବେ ଆସି ନର୍କରେ ପଡ଼ିଛ। ତୁମେ କହୁଛ ଆମେ ବହୁତ ଶ୍ରେଷ୍ଠ ଥିଲୁ, ପୁଣି ବାବା ଆସି ଶ୍ରେଷ୍ଠ କରୁଛନ୍ତି। ଆମେ ପ୍ରତ୍ୟେକ 5000 ବର୍ଷରେ ଥରେ ଏହିପରି ପାଠ ପଢ଼ି ଆସୁଛୁ। ଏହାକୁ କୁହାଯାଉଛି ବିଶ୍ୱ ଇତିହାସ ଭୂଗୋଳର ପୁନରାବୃତ୍ତି। ବାବା କହୁଛନ୍ତି, ମୁଁ ତୁମମାନଙ୍କୁ ବିଶ୍ୱର ମାଲିକ କରୁଛି, ସାରା ବିଶ୍ୱରେ କେବଳ ତୁମର ରାଜ୍ୟ ହେବ। ଗୀତରେ ମଧ୍ୟ ଅଛି ନା, ବାବା ଆପଣ ଏହି ଏପରି ରାଜ୍ୟ ଦେଉଛନ୍ତି ଯାହାକୁ କେହି ଛଡ଼ାଇ ନେଇପାରିବେ ନାହିଁ। ଏବେ ତ କେତେ ବିଭାଜନ ହୋଇଯାଇଛି, ପାଣି ପାଇଁ ଭୂମି ପାଇଁ କେତେ ଝଗଡ଼ା ହୋଇଚାଲିଛି, ନିଜ ନିଜର ପ୍ରାନ୍ତକୁ ଅର୍ଥାତ୍ ଅଞ୍ଚଳକୁ ରକ୍ଷା କରି ଚାଲିଛନ୍ତି। ଏପରି ନକଲେ ପୁଣି ଯୁବକମାନେ ପଥର ମାରିବାରେ ଲାଗି ପଡ଼ିବେ। ସେମାନେ ଭାବୁଛନ୍ତି ଏହି ନବଯୁବକମାନେ ପହିଲମାନ ହୋଇ ଭାରତର ରକ୍ଷା କରିବେ, କିନ୍ତୁ ସେମାନେ ଏଭଳି ପହିଲମାନେ ଦାଦାଗିରି ଏବେ ଦେଖାଉଛନ୍ତି। ଦୁନିଆର ଅବସ୍ଥା ଦେଖ କିପରି ହେଲାଣି, ରାବଣ ରାଜ୍ୟ ଅଟେ ନା? ବାବା କହୁଛନ୍ତି ଏହା ହେଉଛି ହିଁ ଆସୁରୀ ସମ୍ପ୍ରଦାୟ, ଏବେ ତୁମେ ଦୈବୀ ସମ୍ପ୍ରଦାୟର ହେଉଛ। ଦେବତା ଏବଂ ଅସୁରମାନଙ୍କର ପୁଣି ଲଢ଼େଇ କିପରି ହେବ? ତୁମେ ତ ଡବଲ ଅହିଂସକ ହେଉଛ। ଦେବୀ ଦେବତାମାନେ ହେଉଛନ୍ତି ଡବଲ ଅହିଂସକ। ଦେବୀ ଦେବତାମାନଙ୍କୁ ଡବଲ ଅହିଂସକ କୁହାଯାଉଛି, ଅହିଂସା ପରମ ଦେବୀ ଦେବତା ଧର୍ମ କୁହାଯାଉଛି। ବାବା ବୁଝାଉଛନ୍ତି କାହାକୁ ବାଣୀ ଦ୍ୱାରା ଦୁଃଖ ଦେବା ମଧ୍ୟ ହିଂସା ଅଟେ। ତୁମେ ଦେବତା ହେବାକୁ ଯାଉଛ, ତେଣୁ ତୁମର ପ୍ରତ୍ୟେକ କଥାରେ ରାଜକୀୟତା ରହିବା ଉଚିତ। ଖାଦ୍ୟ ପାନୀୟ ଆଦି ନା ବହୁତ ଉଚ୍ଚ ନା ବହୁତ ନିକୃଷ୍ଟ, ଏକରସ ହେବା ଉଚିତ। ରାଜାମାନେ ବହୁତ କମ୍ କଥା କହିଥାନ୍ତି, ପ୍ରଜାମାନଙ୍କର ମଧ୍ୟ ରାଜାମାନଙ୍କ ପ୍ରତି ବହୁତ ସ୍ନେହ ରହିଥାଏ। ଏଠାରେ ଦେଖ କଣ ହେଉଛି, କେତେ ଆନ୍ଦୋଳନ ଆଦି ହେଉଛି। ବାବା କହୁଛନ୍ତି ଯେତେବେଳେ ଏପରି ଅବସ୍ଥା ହୋଇଯାଉଛି ସେତେବେଳେ ମୁଁ ଆସି ବିଶ୍ୱରେ ଶାନ୍ତି ସ୍ଥାପନ କରୁଛି। ଗଭର୍ଣ୍ଣମେଣ୍ଟ ଚାହୁଁଛି ସମସ୍ତେ ମିଶି ଏକ ହୋଇଯାଆନ୍ତୁ, ସମସ୍ତେ ଭାଇ ଭାଇ ହେଲେ ମଧ୍ୟ ଏହା ତ ଖେଳ ଅଟେ ନା। ବାବା ପିଲାମାନଙ୍କୁ କହୁଛନ୍ତି, ତୁମେ କୌଣସି ଚିନ୍ତା କର ନାହିଁ। ଏବେ ଖାଦ୍ୟ ଶସ୍ୟର କେତେ ଅଭାବ ହେଉଛି, ସେଠାରେ ତ ଏବେ ଶସ୍ୟ ହୋଇଯିବ, ଯାହାକି ବିନା ପଇସାରେ ଯେତେ ଚାହିଁବେ ସେତେ ମିଳିବ। ଏବେ ଆମେ ସେହି ଦୈବୀ ରାଜଧାନୀ ସ୍ଥାପନ କରୁଛୁ, ସ୍ୱାସ୍ଥ୍ୟକୁ ମଧ୍ୟ ଏହି ଏପରି କରି ଦେଉଛନ୍ତି ଯାହାକି କେବେ ବି ରୋଗୀ ହେବ ନାହିଁ, ଏହା ଗ୍ୟାରେଣ୍ଟି ଅଟେ। ଚରିତ୍ର ମଧ୍ୟ ଏହି ଦେବତାମାନଙ୍କ ସଦୃଶ କରୁଛନ୍ତି, ଯିଏ ଯେଉଁ ମନ୍ତ୍ରୀ ହୋଇଥିବେ ସେମାନଙ୍କୁ ସେହିପରି ବୁଝାଇବାକୁ ହେବ। ତାଙ୍କୁ ଯୁକ୍ତି ଆଧାରରେ ବୁଝାଇବା ଦରକାର। ମତାମତ ବହୁତ ଭଲ ଲେଖୁଛନ୍ତି। ଆମେ ତୁମେ ମଧ୍ୟ ଆସି ବୁଝ ନା, ତେବେ କହୁଛନ୍ତି ଆରେ ତୁମେ ମଧ୍ୟ ଆସି ବୁଝ ନା, ତେବେ କହୁଛନ୍ତି ଫୁରସତ ନାହିଁ। ତୁମେ ବଡ଼ ଲୋକମାନେ କିଛି ପ୍ରଚାର କଲେ ତ ଗରିବମାନଙ୍କର କଲ୍ୟାଣ ହେବ, ବାବା ବୁଝାଉଛନ୍ତି। ଏବେ ସମସ୍ତଙ୍କ ମୁଣ୍ଡ ଉପରେ କାଳ ବିଦ୍ୟମାନ, ଆଜିକାଲି କରି କରି କାଳ ଖାଇଯିବ। ତୁମେମାନେ କୁମ୍ଭକର୍ଣ୍ଣ ସଦୃଶ ହୋଇଯାଇଛ। ପିଲାମାନଙ୍କୁ ବୁଝାଇବାରେ ବହୁତ ମଜା ମଧ୍ୟ ଆସୁଛି। ବାବା ହିଁ ଏହିସବୁ ଚିତ୍ର ଆଦି ତିଆରି କରାଇଛନ୍ତି। ଦାଦାଙ୍କର ତ ଏହି ଜ୍ଞାନ ନଥିଲା। ତୁମକୁ ଲୌକିକ ଏବଂ ପାରଲୌକିକ ବାବାଙ୍କ ଠାରୁ ବର୍ଷା ମିଳୁଛି, ଅଲୌକିକ ବାବାଙ୍କ ଠାରୁ ବର୍ଷା ମିଳୁନାହିଁ। ଇଏ ତ ହେଲେ ଦଲାଲ ଅର୍ଥାତ୍ ମଧ୍ୟସ୍ଥି, ଏହାଙ୍କ ଠାରୁ ବର୍ଷା ମିଳୁନାହିଁ। ତେଣୁ ପ୍ରଜାପିତା ବ୍ରହ୍ମାଙ୍କୁ ମନେ ପକାଇବା ଉଚିତ ନୁହେଁ। ବ୍ରହ୍ମା ବାବା କହୁଛନ୍ତି ମୋ ଠାରୁ ତ ତୁମକୁ କିଛି ବି ମିଳୁ ନାହିଁ, ମୁଁ ମଧ୍ୟ ପାଠ ପଢୁଛି। ପ୍ରଥମେ ସମ୍ପତ୍ତି ହେଉଛି ଲୌକିକ ପିତାଙ୍କର, ଦ୍ୱିତୀୟଟି ହେଉଛି ବେହଦ ବାବାଙ୍କର। ପ୍ରଜାପିତା ବ୍ରହ୍ମା କ'ଣ ବର୍ଷା ଦେବେ? ବାବା କହୁଛନ୍ତି କେବଳ ମତେ ମନେ ପକାଅ, ଇଏ ତ ମୋର ରଥ ଅଟନ୍ତି ନା, ରଥକୁ ତ ମନେ ପକାଇବାର ନାହିଁ। ଉଚ୍ଚରୁ ଉଚ୍ଚ ଭଗବାନ ବୋଲି କୁହାଯାଉଛି। ବାବା ଆତ୍ମା ମନକୁ ବୁଝାଉଛନ୍ତି, ଆତ୍ମା ହିଁ ସବୁକିଛି କରୁଛି ନା, ଗୋଟିଏ ଶରୀର ଛାଡ଼ି ଅନ୍ୟ ଏକ ଶରୀର ନେଉଛି, ଯେପରି ସର୍ପର ଉଦାହରଣ ରହିଛି। ତୁମେମାନେ ମଧ୍ୟ ଭ୍ରମରେ ଅଟ, ତେଣୁ ଜ୍ଞାନର ଭୂଁ ଭୂଁ କର। ଜ୍ଞାନ ଶୁଣାଇ ଶୁଣାଇ ତୁମେ କାହାକୁ ବି ବିଶ୍ୱର ମାଲିକ କରିପାରିବ? ଯେଉଁ ବାବା ତୁମକୁ ବିଶ୍ୱର ମାଲିକ କରୁଛନ୍ତି, ଏପରି ବାବାଙ୍କୁ ତୁମେ କାହିଁକି ମନେ ନ ପକାଇବ? ଏବେ ବାବା ଆସିଛନ୍ତି, ତେଣୁ ବର୍ଷା କାହିଁକି ନ ନେବ? ଏପରି କାହିଁକି କହୁଛ ଯେ ଫୁରସତ ନାହିଁ? ଭଲ ଭଲ ସନ୍ତାନ ମାନେ ତ ଗୋଟିଏ ସେକେଣ୍ଡରେ ବୁଝି ଯାଇଥାନ୍ତି। ବାବା ବୁଝାଉଛନ୍ତି ମନୁଷ୍ୟ ଲକ୍ଷ୍ମୀଙ୍କର ପୂଜା କରୁଛନ୍ତି, ତେବେ ଲକ୍ଷ୍ମୀ ଏବଂ ଅମ୍ବାଙ୍କ ଠାରୁ କ'ଣ ମିଳୁଛି? ଲକ୍ଷ୍ମୀ ତ ହେଲେ ସ୍ୱର୍ଗର ଦେବୀ, ତାଙ୍କଠାରୁ ଧନର ଭିକ୍ଷା ମାଗୁଛନ୍ତି। ଅମ୍ବା ତ ବିଶ୍ୱର ମାଲିକ କରୁଛନ୍ତି, ସିଏ ସବୁ କାମନା ପୂର୍ଣ୍ଣ କରିଦେଉଛନ୍ତି। ଶ୍ରୀମତ ଦ୍ୱାରା ସବୁ କାମନା ପୁରା ହୋଇଯାଉଛି। ଆଚ୍ଛା, ମିଠା ମିଠା ଶିଖିଲବ୍ଧ ସନ୍ତାନମାନଙ୍କ ପ୍ରତି ମାତପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର ଏକ ନମ୍ବର, ଏହି କର୍ମେନ୍ଦ୍ରିୟଗୁଡ଼ିକ ଦ୍ୱାରା କୌଣସି ଭୁଲ ନ ହେଉ ସେଥିପାଇଁ ମୁଁ ଆତ୍ମା ଏହି ସ୍ମୃତି ପକ୍କା କରିବାକୁ ହେବ। ଶରୀରକୁ ଦେଖିବାର ନାହିଁ, ଏକମାତ୍ର ବାବାଙ୍କ ପ୍ରତି ଧ୍ୟାନ ଦେବାକୁ ହେବ। ଦୁଇ ନମ୍ବର, ଏବେ ଆମମାନଙ୍କର ବାନପ୍ରସ୍ଥ ଅବସ୍ଥା ଅଟେ, ସେଥିପାଇଁ ବାଣୀରୁ ଉର୍ଦ୍ଧ୍ୱକୁ ଯିବାର ପୁରୁଷାର୍ଥ କରିବାକୁ ହେବ, କାରଣ ପବିତ୍ର ନିଶ୍ଚିନ୍ତ ହେବାକୁ ପଡ଼ିବ। ବୁଦ୍ଧିରେ ରହୁ, ସତ୍ୟର ନୌକା ହଲଚଲ ହୋଇପାରେ କିନ୍ତୁ ବୁଡ଼ିବ ନାହିଁ, ସେଥିପାଇଁ କୌଣସି ବିଘ୍ନକୁ ଡରିବାର ନାହିଁ। ବରଦାନ, ଡ୍ରାମାର ଜ୍ଞାନ ଦ୍ୱାରା ନିଜର ସ୍ଥିତିକୁ ଅଚଳ କରୁଥିବା ପ୍ରକୃତି ବା ମାୟାଜିତ ଭବ, ପ୍ରକୃତି ଦ୍ୱାରା ହେଉ ବା ମାୟା ଦ୍ୱାରା ହେଉ, ଯେତେ ବି ବଡ଼ ପରୀକ୍ଷା ଆସୁ ସେଥିରେ ଟିକିଏ ବି ହଲଚଲ ହେବାର ନାହିଁ। ଏହା କ'ଣ, ଏହା କାହିଁକି, ଯଦି ଏହିଭଳି ପ୍ରଶ୍ନ ଉଠିଲା ବା ଟିକିଏ ବି କୌଣସି ସମସ୍ୟା ଆଘାତ ଦେଲା ତେବେ ଫେଲ୍ ହୋଇଯିବ। ସେଥିପାଇଁ ଯାହା ବି ହୋଇଯାଉ କିନ୍ତୁ ଅନ୍ତର୍ମନରୁ ଏହି ଶବ୍ଦ ବାହାରୁ ଯେ ବାହ ମିଠା ଡ୍ରାମା, ବାହ ହାଏ କ'ଣ ହୋଇଗଲା, ଏଭଳି ସଂକଳ୍ପ ମଧ୍ୟ ନ ଆସୁ। ତୁମର ସ୍ଥିତି ଏଭଳି ହେଉ ଯାହାକି କୌଣସି ପ୍ରକାରର ସଂକଳ୍ପର ମଧ୍ୟ ହଲଚଲ ନ ହେଉ, ସର୍ବଦା ଅଚଳ ଅଟଳ ସ୍ଥିତି ରହୁ, ତେବେ ଯାଇ ପ୍ରକୃତି ଜିତ୍ ବା ମାୟାଜିତ୍ର ବରଦାନ ପ୍ରାପ୍ତ ହେବ। ସ୍ଲୋଗାନ, ଖୁସିର ଖବର ଶୁଣାଇ ଖୁସି ଦେବା ହିଁ ସବୁଠାରୁ ଶ୍ରେଷ୍ଠ କର୍ତ୍ତବ୍ୟ। ଅବ୍ୟକ୍ତି ସାରା, ଏବେ ସମ୍ପନ୍ନ ବା କର୍ମତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର। ମହାରଥୀ ଆତ୍ମାମାନେ ବର୍ତ୍ତମାନ ସମୟରେ ବିଶେଷ କରି ଏହି ଅଭ୍ୟାସର ପୁରୁଷାର୍ଥ କରୁଛନ୍ତି ଯେ ଏବେ ଏବେ କର୍ମଯୋଗୀ ସ୍ଥିତି, ଏବେ ଏବେ କର୍ମାତୀତ ସ୍ଥିତି। ପୁରୁଣା ଦୁନିଆରେ ପୁରୁଣା ଅନ୍ତିମ ଶରୀରରେ କୌଣସି ପ୍ରକାରର ବ୍ୟାଧି ନିଜର ଶ୍ରେଷ୍ଠ ସ୍ଥିତିକୁ ହଲଚଲ ନ କରୁ। ସ୍ୱଚିନ୍ତନ, ଜ୍ଞାନଚିନ୍ତନ ଏବଂ ଶୁଭଚିନ୍ତକ ହେବାର ଚିନ୍ତନ ହିଁ ଚାଲିଥାଉ, ତେବେ କୁହାଯିବ କର୍ମାତୀତ ସ୍ଥିତି। ଆଚ୍ଛା, ଓମ୍ ଶାନ୍ତି।